ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ରାଜଧାନୀରେ ଗର୍ଜିଲେ ବ୍ଲକ ଗ୍ରାଣ୍ଡ ଶିକ୍ଷକ। ରାଜ୍ୟରେ 2633 ସ୍କୁଲରେ ତାଲା ଝୁଲୁଛି, 2210ଟି ଅନୁଦାନ ପ୍ରାପ୍ତ ଓ 423ଟି ଅନୁଦାନ ଆଶାୟୀ ହାଇସ୍କୁଲ ଓ ଶିକ୍ଷକ କର୍ମଚାରୀ ବ୍ଲକ ଗ୍ରାଣ୍ଡ ଉଚ୍ଛେଦ ଓ ସରକାରୀ ଗଣ ଦାବିରେ ଅଡି ବସିଛନ୍ତି। ପୁଣି ଫେରିଲା ଏଲଆଇସିର ୟୁଲିପ ପ୍ଲାନ। ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ଏହାର ନୂଆ ୟୁନିଟ୍ ଲିଙ୍କ ବୀମା ଆସନ୍ତାକାଲିଠାରୁ ଆରମ୍ଭ କରିବ। ଭୁବନେଶ୍ୱର ୱାଇଫାଇ ପାଇଁ 15 କୋଟିର ବରାଦ। ଭୁବନେଶ୍ୱର ସହରକୁ ୱାଇଫାଇ କରିବା ପାଇଁ ଦିଗରେ ରାଜ୍ୟର ସରକାର ନିଷ୍ପତ୍ତି ନେଇଛନ୍ତି। ପୋଲାଭରମ ପ୍ରକଳ୍ପ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ସିପିଏମ୍। କେବଳ ମାଲକାନଗିରି ନୁହେଁ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ ପ୍ରକଳ୍ପ ବିରୋଧରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଅଦିତି ରଚିଲେ ଇତିହାସ। ଇଂଲିଶ ଫୁଟବଲ କ୍ଲବ ପକ୍ଷରୁ ଖେଳିବାର ପ୍ରଥମ ଭାରତୀୟ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।